ଛବି ଛଅ। ଋତଙ୍କ ଅନେକ ବଂଶ ପରେ ପରମେଶ୍ୱର ଆଉ ଜଣେ ସ୍ତ୍ରୀ ଲୋକଙ୍କୁ ତାଙ୍କର ସେବା ପାଇଁ ମନୋନୀତ କଲେ। ତାଙ୍କର ନାମ ଥିଲା ମରିୟମ। ସେ ଋତର ବଂଶଜ ଥିଲେ। ସେ କୁମାରୀ ଥିଲେ। ଜୋସେଫ ନାମକ ବ୍ୟକ୍ତିଙ୍କ ସହ ତାଙ୍କ ବିବାହ ଠିକ୍ ହୋଇଥିଲା। କିନ୍ତୁ ସେମାନଙ୍କର ବିବାହ ପୂର୍ବରୁ ଜଣେ ସ୍ୱର୍ଗର ଦୂତ ମରିୟମଙ୍କୁ ଦର୍ଶନ ଦେଇ କହିଲେ, ଭୟ କର ନାହିଁ ମରିୟମ, ଈଶ୍ୱରଙ୍କ ଦୃଷ୍ଟିରେ ତୁମ୍ଭେ ଅନୁଗ୍ରହ ପାଇଅଛ। ତୁମ୍ଭେ ଗୋଟେ ପୁତ୍ର ଜନ୍ମ କରିବ, ତାହାର ନାମ ଯୀଶୁ ଦେବ। ସେ ପରାତ୍ପରଙ୍କ ପୁତ୍ର ବୋଲି ଖ୍ୟାତ ହେବ। ମରିୟମ ଦୂତଙ୍କୁ କହିଲେ, ମୁଁ ଈଶ୍ୱରଙ୍କ ଦାସୀ, ତୁମ୍ଭର କଥା ମୋ ଠାରେ ସଫଳ ହେଉ। ତହିଁରେ ପବିତ୍ର ଆତ୍ମା ମରିୟମଙ୍କ ଠାରେ ଅଧିଷ୍ଠାନ କରନ୍ତେ ସେ ଗର୍ଭବତୀ ହୋଇ ପୁତ୍ର ପ୍ରସବ କଲେ। ତେଣୁ ମରିୟମ ଈଶ୍ୱରଙ୍କ ପୁତ୍ର ଯୀଶୁଙ୍କର ମାତା ହେଲେ।